ମୋ ନାଁ ମନୋରମା ଦାସ। ମୁଁ ଆମର ପରିବେଶ ସାଥୀ ନବ୍ୟକାରର ସେକ୍ରେଟାରୀ ଅଛି। ଆମର ଏଇ ଜାଗାରେ ଯେଉଁ ଆମର ଡୋର୍ ଟୁ ଡୋର୍ କଲେକ୍ସନ୍ ହେଇକି ଓଦା ଶୁଖିଲା ଆସୁଛି, ଓଦା ତ ଆମର ପଡ଼ୁଛି NCC ରେ, ଆମର ହେଉଛି ଯେହେତୁ MRF, ତ ସେଠି ଶୁଖିଲା ଭଳିଆ ପଡ଼ୁଛି। ଆଉ ସେଥିରେ ଆମକୁ ଶୁଖିଲାରେ ବି ବହୁତ ପ୍ରକାର ଜିନିଷ ଆସୁଛି, ଯେମିତି ଆମର ପ୍ଲାଷ୍ଟିକ ଯେମିତି 7 ପ୍ରକାର ଅଛି, ଆମର ପେଟି ଅଛି, ଆମର କାର୍ଡବୋର୍ଡ ଅଛି, ଆମର ଅଣ୍ଡାଖୋଳ ଅଛି, ଆମର ଗ୍ଲାସ୍ ଡ୍ରମ୍ ଅଛି, ଆମର ଡ୍ରାଇଭର୍ ବହୁତ ପ୍ରକାରର ଅଛି। ସେସବୁକୁ ଆମର ଏଠିକାର ଯେଉଁ କର୍ମୀମାନେ ଅଛନ୍ତି, ସ୍ୱଚ୍ଛ କର୍ମୀମାନେ, ସେମାନେ ସେସବୁକୁ ଅଲଗା ଅଲଗା କରୁଛନ୍ତି ଏବଂ ତାକୁ ଅଲଗା କରିକି ସେଗ୍ରିଗେସନ୍ କଲା ପରେ ତାକୁ ଆମକୁ ସେଠିକୁ ନେଇକି ବେଲିଂ ମେସିନ୍ରେ ପ୍ରେସ୍ କରା ହେଇକି ରଖା ହେଉଛି। ବେଲିଂ ମେସିନ୍ କଲା ପରେ ସେଇଟା ଆମର ରେଡ଼ି ହେଇଗଲା, ଆଉ ତାପରେ ଆମେ ସେଟାକୁ ରିସାଇକେଲ୍ କୁ ଦେଇ ଦେଉଛୁ।